ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଲୋକସଭା ଓ ବିଧାନସଭାନ 33% ମହିଳା ସଂରକ୍ଷଣ ଲାଗୁ କରିବା ଲାଗି ଆଇଷ୍ଠାନୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ମୂଲ ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଉ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀଶକ୍ତି ବନ୍ଦନ ଅଧିନିୟମ 2023 ସଂଶୋଧନ ଲାଗି ବିଲ୍କେ ଆଗତ କରିବେ। ଏ ସ୍ୱତନ୍ତ୍ର ଅଧିବେଶନ 18 ତକ ଚାଲବା। ଆଜି ଉପରବେଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକେ ସମ୍ବୋଧନ କରିବେ। ମହିଳା ସଂରକ୍ଷଣ ସହିତ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ବିଲ୍ ଜଡ଼ିତ ଅଛି। ସେଥିଲାଗି ସମ୍ଭିଧାନ ସଂଶୋଧନ ବିଲ୍, ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍ ଆଉ କେନ୍ଦ୍ରଶାସିତ ଆଇନ ସଂଶୋଧନ ବିଲ୍ 2026 ବିଲ୍ ସଂସଦନ ଅନାଯିବାର ସମ୍ଭାବନା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫ ମହିଳା ନେତୃତ୍ୱାଧୀନ ବିକାଶକେ ତହକାବାର ଆଉ ନାଗରିକ ଭାଗିଦାରୀକେ ବଢ଼ାବା ଲାଗି ଆଇବାକାଲ ଆଉ 18 ସାରା ଦେଶେ ନାରୀ ଶକ୍ତି ବନ୍ଦନ ଦୌଡ଼ର ଆୟୋଜନ କରାଯିବା। ଏ ଦୌଡ଼ କଟକ ସହିତ ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର, ବାଙ୍ଗାଲୁରୁ, ପାଟନା ଆଉ ଜୟପୁରନ କରାଯିବା। ପାଟନା ଆଉ ଜୟପୁରଠାରେ ଆଇବାକାଲ ଆଉ ବାକି ସହରମାନଙ୍କେ 18 ଏ କାର୍ଯ୍ୟକ୍ରମ ହେବା। ପାଖାପାଖି 2-3 କିଲୋମିଟର ଦୌଡ଼ ସଙ୍ଗେ ଉଦ୍ଘାଟନୀ ଅଧିବେଶନ, ଶପଥ ଗ୍ରହଣ ଆଉ ପ୍ରମାଣପତ୍ର ବଣ୍ଟାଯିବା। ଛାତ୍ରୀ, ପେସାଦାର କ୍ରୀଡ଼ାବିତ୍ଙ୍କ ସହିତ ଭିନ୍ ଭିନ୍ ବର୍ଗର ମହିଳାମାନେ ଭାଗ ନେବାର୍କେ ଏଥି ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ପ୍ରଶାସନକେ ଅତ୍କା ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବାର ଲାଗି ଓଡ଼ିଶା ସରକାର ଓଏଏସ୍ କନିଷ୍ଠ ବର୍ଗ ଆଉ ଓଆର୍ଏସ୍ ଅଧିକାରୀମାନଙ୍କ ଲାଗି ନୂଆ ବଦଲି ଆଉ ପୋଷ୍ଟିଂ ନୀତି ଲାଗୁ କରିଛନ୍। ନୂଆ ନିୟମ ଅନୁସାରେ ଏ ବଛର ଏପ୍ରିଲ 15 ଜୁନ୍ 15 ତକ ସାଧାରଣ ବଦଲି କାମ କରାଯିବା। ଅଧିକାରୀମାନେ ଗୋଟେ ଜାଗାନ ସବୁନୁ କମ୍ 2 ଆଉ ସବୁନୁ ଅତ୍କା 3 ରହିପାରିବେ। ସେବାର ପହିଲା 6 ଭିତରେ କ୍ଷେତ୍ର ସ୍ତରନ କାମ କରିବାଟା ବାଧ୍ୟତାମୂଳକ କରାଯାଇଛି। କେବିକେ ଆଉ ଅଲଗା ଅନୁସୂଚିତ ଇଲାକାନ ପୋଷ୍ଟିଂକେ ପ୍ରାଥମିକତା ଦିଆଯିବା। ଗୋଟେ ଜିଲ୍ଲାନ 6 ଅତ୍କା ନାଇଁ ରହିପାରନ୍ ଆଉ ଘରୋଇ ଜିଲ୍ଲାନ ପୋଷ୍ଟିଂକେ ନିଷେଧ କରାଯାଇଛି। ଇତାର ସହିତ ବଦଲି ଲାଗି କେନ୍ସି ପ୍ରକାରର ସୁପାରିଶ କେବିଲ୍ ସରକାର ନିଷେଧ କରିଛନ୍। ଦିବ୍ୟାଙ୍ଗ ଆଉ ଦମ୍ପତି ମାମଲାଥି ଖାସ୍ ବିଚାର କରାଯିବା ବୋଲି ସରକାର ସ୍ୱଷ୍ଟ କରିଛନ୍। ରାଜ୍ୟ ଖୁବ୍ ଜଲ୍ଦି ଉପଲବ୍ଧି ପୋର୍ଟାଲ କାର୍ଯ୍ୟକ୍ଷମ ହେବା। ଏ ପୋର୍ଟାଲଥି ଫି ମାସ ଭିନ୍ ଭିନ୍ ବିଭାଗର କାମର ଅଗ୍ରଗତି ଓ ସଫଳତା ଅପଲୋଡ କରାଯିବା, ଯେନ୍ଟା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଧ୍ୟାନ କରିବା ବୋଲି ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ସଚିବ ସ୍ତରୀୟ ବୈଠକଟି ଏ ପୋର୍ଟାଲ କାର୍ଯ୍ୟକାରୀ ହେବାର ବାବଦେ ସିଏମ୍ଜିଆଇ ତରଫ ରୂପରେଖ ଉପସ୍ଥାପିତ କରାଯାଇଥିଲା। ଇତାର ସହିତ ଆଇଗଟ୍ କର୍ମଯୋଗୀ ଭାରତ ପୋର୍ଟାଲଥି 98% ତାଲିମ ନେଇଥିବାର ବାବଦେ ସୂଚନା ଦିଆଯାଇଥିଲା। ସାଧନା ସପ୍ତାହ ଅବସରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ଅଧିକାରୀ ଓ କର୍ମଚାରୀମାନେ ପ୍ରଶିକ୍ଷଣ ନେଇଥିଲେ। ଦେଶେ ଗଲା 1 ଡିଜିଟାଲ ଜନଗଣନା ମୂଲ ହୋଇଛି। ଏଥି ଆଇଷ୍ଠାନ ଗୃହ ତାଲିକା ଓ ଗୃହ ଜନଗଣନା ମୂଲ ହେବା। ଗଣନାକାରୀମାନେ ଘର ଘର ବୁଲିକରି ଆଇବା ମାସ 15 ତକ ଘର, ପରିବାର, ସମ୍ପତ୍ତି ଆଉ ଅଲଗା ଆନୁଷଙ୍ଗିକ ସୁବିଧା ସୁଯୋଗ ବାବଦେ ତଥ୍ୟ ଠୁଲ କରିବେ। ଜନସାଧାରଣଙ୍କର ସବୁ ସୂଚନା ପୂରାପୂରି ଗୋପନୀୟ ଆଉ ସୁରକ୍ଷିତ ରଖାଯିବା ବୋଲି ସରକାରଙ୍କ ତରଫ କୁହାଯାଇଛି। ସୁଭଦ୍ରା ଯୋଜନାଥି ସାମିଲ ହେବା ଲାଗି ଆଇବା ମାସ 1-30 ଭିତରେ ନୂଆ ହିତାଧିକାରୀମାନେ ଆବେଦନ କରିପାରିବେ। ଏ ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ସୁଭଦ୍ରା ଯୋଜନାଥି ସାମିଲ ହେବା ଲାଗି 21 ବୟସର ହିତାଧିକାରୀମାନେ ଆବେଦନ କରିପାରିବେ। ଅନ୍ଲାଇନ୍ ଜରିଆରେ ଆବେଦନ ବେଳେ ବୈଷୟିକ ତ୍ରୁଟି ଦେଖାଦେଲେ ଧାର୍ଯ୍ୟ ସମୟକେ 5 ବଢ଼ାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ତରଫ 10 ପରୀକ୍ଷା ଫଲ ଗଲାକାଲି ବାହାରିଛି। ଦେଶେ ମୋଟ 93.70% ଛାତ୍ରଛାତ୍ରୀ ପାସ୍ କରିଛନ୍। ଗଲା ବଛରଠାନୁ ଇ ବଛର ପାସ୍ ହାର 0.04% ବଢ଼ିଛି। ଓଡ଼ିଶାର ପାସ୍ ହାର 93.66% ରହିଛି। ଭୁବନେଶ୍ୱରର ଛାତ୍ରୀ ଟିନା ରଥ 100% ନମ୍ଘର ରଖିକରି ସର୍ବଭାରତୀୟ ସ୍ତରଥି ଟପର ହୋଇଛନ୍। ଛାତ୍ରଛାତ୍ରୀମାନଙ୍କର ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍। ପଦମପୁରର ନୃସିଂହନାଥ ପୀଠନ ଆଇବା 26 ମେ 1 ତକ 6 ଧରିକରି ପ୍ରସିଦ୍ଧ ନୃସିଂହନାଥ ବୈଶାଖ ମେଳା ହେବା। ଇତାକେ ଠିକ୍ ଭାବେ ପରିଚାଳନା କରିବା ଲାଗି ପ୍ରଶାସନ ତରଫ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ହୋଇଯାଇଛି। ପଦମପୁର ଉପଜିଲ୍ଲାପାଳ ହେମସାଗର ଭୋଇଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପଦମପୁର ବିଧାୟିକା ବର୍ଷା ସିଂ ବରିଆ ପ୍ରମୁଖ ଯୋଗଦେଇକରି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରିଥିଲେ। ପାଣିପାଗ, ରାଜ୍ୟର ଖରାପ ପ୍ରଭାବ ବଢ଼ବାର୍କେ ଲାଗିଛି। ଆଇବା 7 ତକ ଜିଲ୍ଲାମାନଙ୍କେ ଦିନର ତାପମାତ୍ରା 2-4 ତକ ବଢ଼ବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଆଡ଼େ ଆଜି ଉପରବେଳା ତକ ରାଜ୍ୟର ସମୁଦ୍ରଖଣି ଜିଲ୍ଲାମାନଙ୍କେ ଧୁକାଗଡ଼ିର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ତାପମାତ୍ରା ଗଲାକାଲି 40 ଉପରେ ଥିବାବେଳେ ଟିଟିଲାଗଡ଼ ସବୁନୁ ଜହ 42 ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।